ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗରେ ଏସ୍ଆଇଆର୍ ପ୍ରକ୍ରିୟା ସମ୍ପର୍କିତ ସୁପ୍ରିମକୋର୍ଟଙ୍କର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶନାମା ଜାରି କଲେ ନିର୍ବାଚନ ଆୟୋଗ, ସମାବେଶୀ ଶିକ୍ଷା ଏକ ରାଷ୍ଟ୍ରୀୟ ସଂକଳ୍ପ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଦେଶରେ ଏକ ସଶକ୍ତ ତଥା ଗ୍ରାହକ କୈନ୍ଦ୍ରିକ ବିଦ୍ୟୁତ୍ ବଣ୍ଟନ ଉପଯୋଗିତାର ଆବଶ୍ୟକତା ଉପରେ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କର ଗୁରୁତ୍ୱାରୋପ, ଗଣତନ୍ତ୍ର ଦିବସ ପରେଡ୍ରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଦର୍ଶନ କରାଯିବ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ବିଷୟବସ୍ତୁ ଆଧାରିତ ପ୍ରଜ୍ଞାପନ ମେଢ଼, ଏବଂ ନାଗପୁର ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡକୁ 48 ରନ୍ରେ ପରାସ୍ତ କଲା ଭାରତ। ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଲାଗି ନିର୍ବାଚନ ଆୟୋଗ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ଭୋଟର ତାଲିକାକୁ ସର୍ବସାଧାରଣରେ ପ୍ରଦର୍ଶନ କରାଯିବା ସହିତ ତାଲିକାରୁ ବାଦ୍ ପଡ଼ିଥିବା ଭୋଟରମାନଙ୍କୁ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିବା ଲାଗି ସୁଯୋଗ ଦେବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ପ୍ରକ୍ରିୟାକୁ ଯେଭଳି ସୁରୁଖୁରୁରେ କରାଯାଇପାରିବ ସେଥିଲାଗି ନିର୍ବାଚନ ଆୟୋଗ ରାଜ୍ୟ ସରକାର ଓ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ କୌଣସି ବ୍ୟକ୍ତି ଯଦି ଆଇନକୁ ହାତରେ ନେବା ଲାଗି ଚେଷ୍ଟା କରନ୍ତି ତେବେ ସେଭଳି କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର କହିଛନ୍ତି। ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଲାଗି ସମାନ ସୁଯୋଗ ଓ ମର୍ଯ୍ୟାଦା ସୁନିଶ୍ଚିତ କରିବା ଏକ ସମ୍ମିଳିତ ଦାୟିତ୍ୱ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ସମାବେଶୀ ଶିକ୍ଷା ସମ୍ମିଳନୀକୁ ଗତକାଲି ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ସମାବେଶୀ ଶିକ୍ଷା କେବଳ ବିଦ୍ୟାଳୟ ବା ପରିବାରର ଦାୟିତ୍ୱ ନୁହେଁ, ବରଂ ଏହା ସମଗ୍ର ସମାଜ ଓ ସମସ୍ତ ସରକାରୀ ବିଭାଗର ମିଳିତ ଦାୟିତ୍ୱ। ସମାନ ସୁଯୋଗ, ସମ୍ମାନ ଓ ସହଭାଗିତା ହିଁ ବିକଶିତ ଭାରତ ଗଠନର ମାର୍ଗ ପ୍ରଶସ୍ତ କରିବ ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ସମାବେଶୀ ଶିକ୍ଷା କେବଳ ଏକ ସରକାରୀ ଯୋଜନା ନୁହେଁ, ବରଂ ଏହା ଏକ ରାଷ୍ଟ୍ରୀୟ ସଂକଳ୍ପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବ୍କା ସାଥ ସବ୍କା ବିକାଶ ଓ ସବ୍କା ବିଶ୍ୱାସ ମନ୍ତ୍ରକୁ ଆଧାର କରି ଏକ ବିକଶିତ ଭାରତ ଗଠନ ଲାଗି ସମାନ ଓ ସମ୍ବେଦନଶୀଳ ଶିକ୍ଷା ଅପରିହାର୍ଯ୍ୟ। ଜାତୀୟ ଶିକ୍ଷାନୀତି ଅନ୍ତର୍ଗତ ପ୍ରଶସ୍ତ ଆପ୍ ମାଧ୍ୟମରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରାଯିବ। ବିଶେଷକରି କୃତ୍ରିମ ବୁଦ୍ଧିମତା, ଆବଶ୍ୟକ ଜ୍ଞାନକୌଶଳ ବ୍ୟବହାର କରି ପିଲାଙ୍କ ମଧ୍ୟରେ ଥିବା ଶିକ୍ଷଣ ସମସ୍ୟାର ସମାଧାନ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
ସମୂହ କି ଅଧିକାର ତବ ପ୍ରାପ୍ତି ହୋଇ ଜବ ଚନ୍ଦ ଲୋକ ଉସକି ଦାୟିତ୍ୱ ଲେତେ ଆପ ହି କି ଦାୟିତ୍ୱ ସେ ଆପ ହି କି ରେସ୍ପନ୍ସିବିଲିଟି ସେ କିଛି କି ରାଇଟ୍ ସିକ୍ୟୁର୍ଡ ହୋତି ହେ କୋଇ ଏଆଇ କୋ ଲେକେ ଚିନ୍ତିତ ହୋ ସକତା ଲେକିନ ମେ ବ୍ୟକ୍ତିଗତ ରୂପ ମେ ଏଆଇ କୋ ଲେକେ ବହୁତ ଉତ୍ସାହିତ ହୁଁ। हमारी जो बुनियादी चुनौती है, इस क्षेत्र की जो बुनियादी चुनौती है उसको आइडेंटिफिकेशन कर लेंगे। एजुकेटर जब हम लाएंगे, कहां से इंडिविजुअल एजुकेटर इतने 1,20,00,000 बच्चे स्कूल में हो जाएंगे, हायर एजुकेशन में भी रहेंगे, सोसाइटी में जो मैन पावर है उनको भी कंटिन्यूसली अपस्किलिंग रिस्किलिंग की आवश्यकता होती है।
ଦେଶରେ ଆର୍ଥିକ ଦୃଷ୍ଟିରୁ ଏକ ସଶକ୍ତ ତଥା ଗ୍ରାହକ କୈନ୍ଦ୍ରିକ ବିଦ୍ୟୁତ୍ ବଣ୍ଟନ ଉପଯୋଗିତାର ଆବଶ୍ୟକତା ଉପରେ ଶକ୍ତିମନ୍ତ୍ରୀ ମନୋହର ଲାଲ ଗୁରୁତ୍ୱାରୋପ କରିଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଅଖିଳ ଭାରତୀୟ ବିଦ୍ୟୁତ୍ ବଣ୍ଟନ ଶିଳ୍ପ 2026 ପ୍ରଥମ ବାର୍ଷିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଦେଶରେ ଏକ ସ୍ଥିର ତଥା ଭବିଷ୍ୟତ ଉପଯୋଗୀ ବିଦ୍ୟୁତ୍ ବଣ୍ଟନ କ୍ଷେତ୍ର ଗଠନ ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ଦୋହରାଇଛନ୍ତି। ସେ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହି କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବା ଫଳରେ ଦୁଇ ଦଶନ୍ଧି ପୂର୍ବେ ବିଦ୍ୟୁତ୍ ଯୋଗାଣ ଏକ ସାମାଜିକ ଦାୟିତ୍ୱ ଥିବାବେଳେ ବର୍ତ୍ତମାନ ଏହା ଏକ ପ୍ରମୁଖ ଅର୍ଥନୈତିକ ବାହକ ପାଲଟିଛି। ଏହି କ୍ଷେତ୍ରରେ ବିଦ୍ୟୁତ୍ ବଣ୍ଟନ କମ୍ପାନୀଗୁଡ଼ିକର ଭୂମିକା ଉପରେ ଆଲୋକପାତ କରି ଶ୍ରୀ ଲାଲ ଏହାକୁ ଦେଶର ବିଦ୍ୟୁତ୍ କ୍ଷେତ୍ରର ମେରୁଦଣ୍ଡ ବୋଲି ଅଭିହିତ କରିଛନ୍ତି। ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡ୍ରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ବିଷୟବସ୍ତୁ ଆଧାରିତ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ। ଏହି ପ୍ରଜ୍ଞାପନ ମେଢ଼ଟିରେ ରାଷ୍ଟ୍ରୀୟ ଗୀତକୁ ଭାରତର ସଭ୍ୟତାଗତ ସ୍ମୃତି, ସାମୂହିକ ଚେତନା ଏବଂ ସଂସ୍କୃତି ନିରନ୍ତରତାର ଜୀବନ୍ତ ପ୍ରତିଚ୍ଛବି ଭାବେ ପ୍ରତିଫଳିତ କରାଯିବ। ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ମେଢ଼କୁ ବହନ କରୁଥିବା ଚଳନ୍ତା ଟ୍ରାକ୍ଟରରେ ବନ୍ଦେ ମାତରମ୍ର ମୂଳ ପାଣ୍ଡୁଲିପି ବହନ କରାଯାଇଛି। ଏଥିରେ ଭାରତର ଲୋକ କଳାକାରମାନଙ୍କର କଳା ପ୍ରଦର୍ଶନ ଦେଶର ସାଂସ୍କୃତିକ ବିବିଧତାକୁ ମୂର୍ତ୍ତିମନ୍ତ କରିବ। ଏହା ମାଧ୍ୟମରେ ରାଷ୍ଟ୍ରୀୟ ଗୀତକୁ ଭାରତର ଏକତା, ସାଂସ୍କୃତିକ ଗଭୀରତା ଓ ଭାବନାର ପ୍ରତୀକ ଭାବେ ପ୍ରଦର୍ଶନ କରିବା ଦିଗରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରଚେଷ୍ଟା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଜାତୀୟ ନୀତିରେ ଭାରତୀୟ ସଂସ୍କୃତିର ପୁନଃପ୍ରତିଷ୍ଠା ଦିଗରେ ପ୍ରଚେଷ୍ଟା ଜାରି ରହିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଗତକାଲି ଉତ୍ତରାଖଣ୍ଡର ଋଷିକେଶଠାରେ ଗୀତା ପ୍ରେସ୍ର ମାସିକ ପତ୍ରିକା କଲ୍ୟାଣର ଶତବାର୍ଷିକୀ ସଂସ୍କରଣ ଉନ୍ମୋଚନ ସମାରୋହକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ଗତ 11 ବର୍ଷ ଭିତରେ ଦେଶର ଯୁବପିଢ଼ିଙ୍କ ଗଭୀର ଗୁଣାତ୍ମକ ପରିବର୍ତ୍ତନ ଦେଖାଦେଇଛି। କେଦାରନାଥ ମନ୍ଦିରର ପୁନରୁଦ୍ଧାର ଓ ବଦ୍ରିନାଥ ଧାମର ସମ୍ପ୍ରସାରଣ କରାଯିବା ସହିତ ଦେଶବ୍ୟାପୀ 35ରୁ ଅଧିକ ତୀର୍ଥସ୍ଥଳୀର ପୁନର୍ବିକାଶ କାର୍ଯ୍ୟ ଜାରି ରହିଛି। ସେହିଭଳି 550 ବର୍ଷ ପରେ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ, କାଶୀ ବିଶ୍ୱନାଥ ଓ ମହାକାଳେଶ୍ୱର କରିଡର ସ୍ଥାପନ ଏବଂ ସୋମନାଥ ସ୍ୱାଭିମାନ ବର୍ଷ ପାଳନ ଭାରତୀୟ ଆତ୍ମବଳର ପ୍ରତୀକ ବୋଲି ଶ୍ରୀ ଶାହା କହିଛନ୍ତି। ଦେଶ ତଥା ଦେଶବାସୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ଶକ୍ତିକୁ ଜାଗ୍ରତ କରି ରଖିବା ଦିଗରେ କଲ୍ୟାଣ ଭଳି ପତ୍ରିକା 100 ବର୍ଷ ପୂରଣ କରିବା ଏକ ବଡ଼ ଉପଲବ୍ଧି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
जब हम कल्याण के शताब्दी वर्ष में प्रवेश कर रहे हैं तब कल्याण एक प्रकार से ज्ञान की सनातन ज्योति को हर वाचक तक पहुंचाने का प्रयास कर रहा है और सनातन चेतना का जो उत्सव आज देश में दिखाई पड़ रहा है कल्याण ने हर संकट में भारतीय संस्कृति के दीप को जलाए रखने का काम किया है जब अंग्रेज थे तब भी और जब भारत में नई शुरुआत नहीं हुई थी तब भी।
ଦେଶରେ ସ୍ୱଚ୍ଛ ପ୍ରଶାସନ ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ପଦକ୍ଷେପ ପ୍ରଗତି ଏହାର 50ତମ ବୈଠକ ସଫଳ ପରିଚାଳନା ସହିତ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। 2015ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହେବା ପରଠାରୁ ପ୍ରଧାନମନ୍ତ୍ରୀ ସ୍ତରୀୟ ସମୀକ୍ଷା ମାଧ୍ୟମରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଏବଂ ଜନସାଧାରଣଙ୍କ ଅଭିଯୋଗର ସମୟୋପଯୋଗୀ ସମାଧାନକୁ ଏହା ସଫଳ କରିଛି। ପ୍ରଗତିର ବିଶେଷ ସିରିଜ୍ରେ ଆଜି ଆସନ୍ତୁ ଜାଣିବା ହାଇଦ୍ରାବାଦ ମେଟ୍ରୋ ରେଳ ପ୍ରକଳ୍ପ ସମ୍ପର୍କରେ। ଗତ 2 ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ମଧ୍ୟରେ ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ବିଭିନ୍ନ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟିଛି। ହାଇଦ୍ରାବାଦ ମେଟ୍ରୋ ରେଳ ପ୍ରକଳ୍ପକୁ ସହରର ଯାତାୟତର ମେରୁଦଣ୍ଡ ଭାବେ ପରିଗଣିତ କରାଯାଏ। ପ୍ରାୟ 69 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ହାଇଦ୍ରାବାଦ ମେଟ୍ରୋର ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା 2015 ଡିସେମ୍ବର 30 ତାରିଖରେ ସମୀକ୍ଷା କରାଯାଇଥିଲା। ଏହି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ସହିତ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଲାଗି ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲେ। ଆନ୍ତଃ ମନ୍ତ୍ରଣାଳୟ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ସହିତ କାର୍ଯ୍ୟ କରାଯାଇ ପ୍ରକଳ୍ପକୁ ଠିକ୍ ସମୟରେ କାର୍ଯ୍ୟକାରୀ କରାଯାଇଛି, ଫଳରେ ସହରରେ ଟ୍ରାଫିକ୍ ସମସ୍ୟାର ସମାଧାନ କରାଯିବା ସହିତ ଗମନାଗମନକୁ ସୁଗମ କରାଯାଇପାରିଛି। କ୍ରିକେଟ୍। ନାଗପୁରଠାରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡକୁ 48 ରନ୍ରେ ପରାସ୍ତ କରିଛି। ଏଥିସହିତ ଭାରତ 5 ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ରେ 1-0ରେ ଅଗ୍ରଣୀ ରହିଛି। ସ୍ଥାନୀୟ ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ କରିବାର ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭର୍ରେ 7 ୱିକେଟ୍ ହରାଇ 238 ରନ୍ କରିଥିଲା। ଦଳ ପକ୍ଷରୁ ଓପନର ଅଭିଷେକ ଶର୍ମା ସର୍ବାଧିକ 84 ରନ୍ କରିବା ସହିତ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। 239 ରନ୍ର ବିଜୟ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ 20 ଓଭର୍ରେ 7 ୱିକେଟ୍ ହରାଇ 190 ରନ୍ କରିବାକୁ ସମର୍ଥ ହୋଇଥିଲା। ଦଳ ପକ୍ଷରୁ ଗ୍ଲେନ୍ ଫିଲିପ୍ସ 40ଟି ବଲ୍ରୁ ସର୍ବାଧିକ 78 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ ଶିବମ୍ ଦୁବେ 2ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ 1ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି। ଏହି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ରାୟପୁରସ୍ଥିତ ଶହୀଦ ବୀରନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ଧ୍ୟା 7ଟାରେ ଖେଳାଯିବ। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ର ଆଜିକାର ମ୍ୟାଚ୍ରେ ୟୁପି ୱାରିୟର୍ସ ଓ ଗୁଜରାଟ ଜାଏଣ୍ଟସ୍ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ଭଦୋଦରାସ୍ଥିତ ବିସିଏ ଷ୍ଟାଡିୟମ୍ କୋଟାମ୍ବିଠାରେ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପଶ୍ଚିମବଙ୍ଗରେ ଏସ୍ଆଇଆର୍ ପ୍ରକ୍ରିୟା ସମ୍ପର୍କିତ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶନାମା ଜାରି କଲେ ନିର୍ବାଚନ ଆୟୋଗ। ସମାବେଶୀ ଶିକ୍ଷା ଏକ ରାଷ୍ଟ୍ରୀୟ ସଂକଳ୍ପ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶରେ ଏକ ସଶକ୍ତ ତଥା ଗ୍ରାହକ କୈନ୍ଦ୍ରିକ ବିଦ୍ୟୁତ୍ ବଣ୍ଟନ ଉପଯୋଗିତାର ଆବଶ୍ୟକତା ଉପରେ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କର ଗୁରୁତ୍ୱାରୋପ ଏବଂ ନାଗପୁର ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ 48 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।